ପ୍ରଥମ ବଂଶାବଳୀ ଅଧ୍ୟାୟ 20। ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବାବେଳେ ଜୋଆବ ସୈନ୍ୟଦଳ ନେଇ ଅମନ ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବାକୁ ଯାଇ ତାହା ଅବରୋଧ କଲା। ମାତ୍ର ଦାଉଦ ଜିରୁସାଲମରେ ରହିଲେ। ଏଥିମଧ୍ୟରେ ଜୋଆବ ରବାକୁ ଆଘାତ କରି ଭୂମିସାତ କଲା। ପୁଣି ଦାଉଦ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ିନେଲେ ଆଉ ଦେଖିଲେ ଯେ ତାହା ଏକ ତାଳନ୍ତ ପରିମିତ ସ୍ୱର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା। ପୁଣି ତାହା ଦାଉଦଙ୍କର ମସ୍ତକରେ ଦିଆଗଲା ଆଉ ସେ ସେହି ନଗରର ପ୍ରଚୁର ଲୁଟ୍ ଦ୍ରବ୍ୟ ବାହାର କରି ଆଣିଲେ। ଆହୁରି ସେ ତନ୍ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବାହାର କରି ଆଣି କରତ ଓ ଲୁହାର ମଇ ଓ କୁରାଡ଼ି ଦ୍ୱାରା ଛେଦନ କଲେ। ଏହି ପ୍ରକାରେ ଦାଉଦ ଅମନ ସନ୍ତାନଗଣର ସମୁଦାୟ ନଗର ପ୍ରତି କଲେ। ଏଉତାରେ ଦାଉଦ ଓ ସମସ୍ତ ଲୋକ ଜିରୁସାଲମକୁ ଫେରିଆସିଲେ। ଏଥିଉତାରେ ଗେସରରେ ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ ଲାଗିଲା। ତହିଁରେ ହୁସାତୀୟ ସିଦକୀୟ ଓ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା। ଏଥିରେ ସେମାନେ ପରାସ୍ତ ହେଲେ। ଏଉତାରେ ପୁନର୍ବାର ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ ହେଲା। ତହିଁରେ ଜାଇର୍ର ପୁତ୍ର ଇଲହାନନ୍ ତନ୍ତୀର ନରାଜତୁଲ୍ୟ ବର୍ଷାଧାରୀ ଗାଥିୟ ଗଲିଆତ୍ର ଭ୍ରାତା ଲହମିକି ବଧ କଲା। ଏଉତାରେ ପୁନର୍ବାର ଗାଥ ନଗରରେ ଯୁଦ୍ଧ ହେଲା। ସେଠାରେ ଅତି ଦୀର୍ଘକାୟ ପୁଣି ପ୍ରତି ହସ୍ତ ଓ ପାଦରେ ଛଅ ଆଙ୍ଗୁଳି ସର୍ବସଦା 24 ଆଙ୍ଗୁଳି ବିଶିଷ୍ଟ ଏକଜଣ ଥିଲା। ସେ ମଧ୍ୟ ଦୀର୍ଘକାୟ ବଂଶଜାତ। ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ସିମିର ପୁତ୍ର ଜୋନାଥନ୍ ତାହାକୁ ବଧ କଲା। ଏମାନେ ଗାଥ ନଗରରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ। ଏମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଦାସମାନଙ୍କ ହସ୍ତରେ ମାରା ପଡ଼ିଲେ।